आकाशवाणी। संवाद पढ़ुछंती आदित्य नारायण दास। मुख्य संवाद। बजेट अधिवेशनर प्रथम दिन में संसदर मिलित सभा को संबोधित कले राष्ट्रपति द्रौपदी मुर्मू। विश्वरे अस्थिरता मध्यरे भारत अर्थनैतिक सामाजिक और राजनैतिक स्थिरतार माइलखुंट सब्यस्त होईछि कहिले राष्ट्रपति। राष्ट्रपति कहिछंती केन्द्र सरकारंक सफलता भारतर विकास यात्रार अमृतकाल को नूतन शक्ति प्रदान करिछि। संसदर उभय गृहरे 2024-25 अर्थनैतिक सर्भे रिपोर्ट उपस्थापित। आज दिनक उभय गृह मुलतवी। एवं हॉकी इंडिया लीग्रे राउरकेला बिरसा मुंडा आंतर्जातिक हॉकी स्टेडियम रे आज अनुष्ठित हेबो दुईटी सेमीफाइनल मैच। विस्तृत संवाद। विश्वरे अस्थिरता मध्यरे भारत अर्थनैतिक सामाजिक और राजनीतिक स्थिरतार माइलखुंट भावे विश्वपाई उदाहरण साजिछि बोली राष्ट्रपति द्रौपदी मुर्मू कहिछन्ति। आज बजेट अधिवेशनर प्रथम दिन में संसद भवन में उभय लोकसभा और राज्यसभा मिलित अधिवेशन को संबोधित कर राष्ट्रपति कहिछन्ति 2047 सुधा देश एक विकसित शक्तिशाली सक्षम और समृद्ध भारत में परिणत हो। उद्बोधन रे राष्ट्रपति संविधान ग्रहण करिवार 75वां वार्षिकी पालन करथिबा कहिछंती। से कहिछंती एही अवसर रे गणतंत्रर जन्मभूमि भावे भारतर गौरव को नूतन शिखर रे पहुंचाइबो। केन्द्र सरकारंक सफलता को अभूतपूर्व बोली कहिबा सह श्रीमती मुर्मू एहा माध्यमरे भारतर विकास यात्रार एही अमृतकाल को नूतन शक्ति प्रदान करिछि बोली कहिछंती। से कहिछन्ति तृतीय पाळीरे काम तीन गुण द्रुतगतिरे आगे चलिछि। आज देशरे बड़ बड़ निष्पत्ति और नीति को असाधारण गतिरे कार्यकारी करा जाउछि।
विकसित भारत के विजन में जन भागीदारी का सामूहिक सामर्थ्य है। देश की आर्थिक उन्नति का रोडमैप है। डिजिटल क्रांति के रूप में टेक्नोलॉजी की ताकत है और आधुनिक इंफ्रास्ट्रक्चर आधार भी है।
आदिवासी संप्रदायर 5 कोटी लोकों पर धरती आबा जनजातीय ग्राम उत्कर्ष अभियान आरंभ होईछि। एथिपाई 80,000 कोटी टंकार व्ययबराद कराजाइछि। राष्ट्रपति कहिछन्ति प्रधानमंत्री आवास योजना को संप्रसारण करिबा सह अतिरिक्त 3 कोटी परिवार को नुआ घर जोगाई देबाकु निष्पत्ति निया जाइछि। एथिपाई 5,36,000 कोटी टंका व्यय अटकळ कराजाइछि।
प्रधानमंत्री आवास योजना का विस्तार करते हुए 3 करोड़ अतिरिक्त परिवारों को नए घर देने का निर्णय लिया गया है। इसके लिए 5,36,000 करोड़ रुपया खर्च किए जाने की योजना है। जनजातीय समाज के 5 करोड़ लोगों के लिए धरती आवा जनजातीय ग्राम उत्कर्ष अभियान प्रारंभ हुआ है। इसके लिए 80,000 करोड़ रुपये का प्रावधान किया गया है।
राष्ट्रपति कहिछन्ति सरकार युववर्गक शिक्षा एवं सेमानक पई नूतन नियुक्ति सुजोग सृष्टि उपरि विशेष ध्यान देउछन्ति। मेधावी छात्र छात्री मानंकु उच्च शिक्षा निमन्ते आर्थिक सहायता देबा पई पीएम विद्यालक्ष्मी योजना आरंभ करा जायछि। एहा व्यतीत श्रेष्ठ 500 कंपनी मध्यरे 1 कोटी युवक युवतींकु इंटर्नशिप सुजोग दियाजियो बोली से कहिछन्ति। आयुष्मान भारत योजना अधीनरे 70 वर्षरु अधिक बयसर 6 कोटी वरिष्ठ नागरिकंकु स्वास्थ्य बीमा प्रदान करिबाकु निष्पत्ति निया जायछि। सेमानंकु प्रतिवर्ष 5 लाख टंकार स्वास्थ्य बीमा मिलिबो बोली राष्ट्रपति श्रीमती मुर्मू कहिछन्ति।
इन्हें हर वर्ष 5 लाख रुपए का हेल्थ कवर मिलेगा। छोटे उद्यमियों के लिए मुद्रा ऋण की सीमा 2 लाख रुपए से बढ़कर 20 लाख रुपया कर दी गई।
सरकार महिलांको नेतृत्वाधीन विकासको साकार करिबा पई नारी शक्ति बन्दन आइन माध्यमरे लोकसभा और विधानसभारे महिलांको पई संरक्षण दिगरे गुरुत्वपूर्ण पदक्षेप ग्रहण करिछन्ति। जातीय ग्रामीण जीविका मिशन अधीनरे 11.9 नियुतरु अधिक स्वयं सहायक गोष्ठीको सशक्त कराजाउछि एवं देशरे 100 नियुतरु अधिक महिलांको एथिरे सामिल कराजाइछि। संसदर शीतकालीन अधिवेशनर प्रथम दिन में राष्ट्रपति द्रौपदी मुर्मू अभिभाषण पर उभय गृह को मुलतवी रखाई। लोकसभा बाचस्पति ओम बिरला पूर्वतन प्रधानमंत्री डॉ मनमोहन सिंह को देशर विकास में अवदान संपर्क में गृह को सूचना देवा श्रद्धांजलि अर्पण कर संपर्कित एक प्रस्ताव पूर्वतन प्रधानमंत्री पर जनई दिजाव जमापड़ी। यह व्यतीत श्री बिरला अन्य 5 जन सदस्य अवदान को स्मरण करमंत्री निर्मला सीतारमण 2024-25 अर्थनैतिक सर्भे रिपोर्ट गृह में उपस्थापन करते। राज्यसभा पूर्वतन प्रधानमंत्री डॉ मनमोहन सिंह और हरियाणा पूर्वतन ପୂର୍ବତନ ମୁଖ୍ୟମନ୍ତ୍ରୀ ଓମ୍ ପ୍ରକାଶ ଚୌତାଲା ଏବଂ ଅନ୍ୟ ତିନି ଜଣ ଦିବଂଗତ ସଦସ୍ୟଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିଲା। ଗୃହରେ ଅର୍ଥନୈତିକ ସର୍ଭେ ରିପୋର୍ଟ ଉପସ୍ଥାପନ ପରେ ଗୃହକୁ ଆଜି ଦିନକ ପାଇଁ ମୁଲତବୀ ରଖାଯାଇଛି। ଦିଲ୍ଲୀ ବିଧାନସଭା ନିର୍ବାଚନ ଆଉ ମାତ୍ର ଚାରିଦିନ ବାକି ଥିବାବେଳେ ଏଥିପାଇଁ ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ପ୍ରଚାର କାର୍ଯ୍ୟ ଜୋରସୋରରେ ଚାଲିଛି। ଏଥିପାଇଁ ବିଭିନ୍ନ ଦଳୀୟ ନେତା, ବରିଷ୍ଠ ରାଜନୈତିକ ନେତା, ଷ୍ଟାର ପ୍ରଚାରକ ଏବଂ ପ୍ରାର୍ଥୀମାନେ ରୋଡ୍ ଶୋ, ର୍ୟାଲି, ସାଧାରଣ ସଭା ଏବଂ ଘରକୁ ଘର ବୁଲି ଜନସାଧାରଣଙ୍କ ନିକଟରେ ଭୋଟ୍ ଭିକ୍ଷା କରୁଛନ୍ତି। ଏହି ନିର୍ବାଚନ ପୂର୍ବରୁ ସବୁ ରାଜନୈତିକ ଦଳର ନେତା ଏବଂ ପ୍ରାର୍ଥୀମାନେ ଲୋକମାନଙ୍କୁ ନିଜ ସପକ୍ଷକୁ ନେବାକୁ ଚେଷ୍ଟା କରୁଛନ୍ତି। ବିଜେପିର ବରିଷ୍ଠ ନେତା ତଥା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଅପରାହ୍ନରେ ଦ୍ୱାରକାଠାରେ ଏକ ଜନସଭାକୁ ସମ୍ବୋଧନ କରିବାର କାର୍ଯ୍ୟସୂଚୀ ରହିଛି। ଅନ୍ୟ ବିଜେପି ନେତାମାନଙ୍କ ମଧ୍ୟରେ ଉତ୍ତରାଖଣ୍ଡର ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମି, ହରିୟାଣା ମୁଖ୍ୟମନ୍ତ୍ରୀ ନାୟବ ସିଂ ସାଇନି, କେନ୍ଦ୍ରମନ୍ତ୍ରୀ ନୀତିନ ଗଡ଼କରୀ, ଉତ୍ତରପ୍ରଦେଶର ଉପମୁଖ୍ୟମନ୍ତ୍ରୀ କେଶବ ପ୍ରସାଦ ମୌର୍ଯ୍ୟ ଏବଂ ବିହାରର ଉପମୁଖ୍ୟମନ୍ତ୍ରୀ ସମ୍ରାଟ ଚୌଧୁରୀ ପ୍ରମୁଖ ସହରରେ ଭୋଟରମାନଙ୍କୁ ସମ୍ବୋଧିତ କରିବାର କାର୍ଯ୍ୟକ୍ରମ ରହିଛି। ସେହିପରି ଆମ୍ ଆଦମୀ ଦଳର ଆବାହକ ଅରବିନ୍ଦ କେଜରିୱାଲ, ବରିଷ୍ଠ ଆପ୍ ନେତା ଏବଂ ପଞ୍ଜାବର ମୁଖ୍ୟମନ୍ତ୍ରୀ ଭଗବନ୍ତ ମାନ ଏବଂ ଦଳୀୟ ସାଂସଦ ସଞ୍ଜୟ ସିଂ ମଧ୍ୟ ଦିଲ୍ଲୀର ବିଭିନ୍ନ ନିର୍ବାଚନ ମଣ୍ଡଳୀର ସାଧାରଣ ସଭାରେ ଜନସାଧାରଣଙ୍କୁ ସମ୍ବୋଧିତ କରିବେ। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ WHO ଉଚ୍ଚ ରକ୍ତଚାପ ଏବଂ ଆନୁଷଙ୍ଗିକ ହୃଦରୋଗର ମୁକାବିଲା ପାଇଁ ପ୍ରୟାସର ଏକ ଅଂଶସ୍ୱରୂପ ନିୟମିତ ଲୁଣ ବଦଳରେ ପଟାସିୟମ୍ ଯୁକ୍ତ ଲୁଣ ବ୍ୟବହାର କରିବାକୁ ସୁପାରିଶ କରିଛି। ଅତ୍ୟଧିକ ସୋଡିୟମ୍ ଖାଇବା ଦ୍ୱାରା ଏହା ସ୍ୱାସ୍ଥ୍ୟ ଉପରେ ଖରାପ ପ୍ରଭାବ ପକାଉଛି ବୋଲି ଜଣାପଡ଼ିଛି। ସୋଡିୟମ୍ ଗ୍ରହଣକୁ ହ୍ରାସ କରିବା ପାଇଁ WHO ଲକ୍ଷ୍ୟ ରଖିଛି। ଅତ୍ୟଧିକ ସୋଡିୟମ୍ ଖାଇବା ଦ୍ୱାରା ଉଚ୍ଚ ରକ୍ତଚାପ ସୃଷ୍ଟି ହୋଇପାରେ, ଯାହା ବିଶ୍ୱବ୍ୟାପୀ ଲକ୍ଷ ଲକ୍ଷ ଲୋକଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ବିପଦ ସୃଷ୍ଟି କରିଥାଏ। ଏକ ଅନୁସନ୍ଧାନରୁ ଜଣାପଡ଼ିଛି ଯେ ବାର୍ଷିକ ପ୍ରାୟ 19 ଲକ୍ଷ ଲୋକଙ୍କ ମୃତ୍ୟୁ ଲୁଣ ସେବନ ସହିତ ଜଡ଼ିତ। ଏତଦ୍ବ୍ୟତୀତ ଉଚ୍ଚ ରକ୍ତଚାପ ହୃଦରୋଗ, ଷ୍ଟ୍ରୋକ୍ ଏବଂ କିଡ୍ନିଜନିତ ବ୍ୟାଧି ପାଇଁ ମଧ୍ୟ ଏକ କାରଣ ଭାବରେ ଏହା କାର୍ଯ୍ୟ କରିଥାଏ। କୌତୁହଳର ବିଷୟ ହେଉଛି ଯେ ଅନେକ ଲୋକ ସେମାନଙ୍କର ଉଚ୍ଚ ସୋଡିୟମ୍ ଗ୍ରହଣ ବିଷୟରେ ବିଶେଷ ଭାବରେ ଅବଗତ ନୁହନ୍ତି। ଏହା ଦିନକୁ ହାରାହାରି 4.3 ଗ୍ରାମ ଥିବାବେଳେ ବିଶ୍ୱ ସଂଗଠନ ଦ୍ୱାରା 2 ଗ୍ରାମରୁ କମ୍ ସୁପାରିଶକୁ ଅତିକ୍ରମ କରେ। ହକି ଇଣ୍ଡିଆ ଲିଗ୍ରେ 2ଟିଯାକ ସେମିଫାଇନାଲ୍ ମ୍ୟାଚ୍ ଆଜି ଖେଳାଯିବ। ରାଉରକେଲାର ବିର୍ସାମୁଣ୍ଡା ଆନ୍ତର୍ଜାତିକ ହକି ଷ୍ଟାଡିୟମ୍ରେ ସନ୍ଧ୍ୟା 6ଟା ବେଳେ ଅନୁଷ୍ଠିତ ହେବାକୁ ଥିବା ପ୍ରଥମ ସେମିଫାଇନାଲ୍ରେ ସ୍ରାଚି ରାର ବେଙ୍ଗଲ ଟାଇଗର୍ସ ଓ ତାମିଲନାଡୁ ଡ୍ରାଗନ୍ସ ମଧ୍ୟରେ ମୁକାବିଲା ହେବ। ସେହିଭଳି ରାତି 8:15ରେ ଦ୍ୱିତୀୟ ସେମିଫାଇନାଲ୍ରେ ସୁରମା ହକି କ୍ଲବ ହାଇଦ୍ରାବାଦ ତୁଫାନ୍ସକୁ ଭେଟିବ। ସ୍ରାଚିରାର ବେଙ୍ଗଲ ଟାଇଗର୍ସ ଓ ସୁରମା ହକି କ୍ଲବ 19 ପଏଣ୍ଟ ଲେଖାଏଁ ପାଇଥିବାବେଳେ ହାଇଦ୍ରାବାଦ ତୁଫାନ୍ସ ଏବଂ ତାମିଲନାଡୁ ଡ୍ରାଗନ୍ସ 18 ପଏଣ୍ଟ ପାଇଛନ୍ତି। ଆଇସିସି ମହିଳା 19 ବର୍ଷରୁ T20 କ୍ରିକେଟ୍ ବିଶ୍ୱକପ୍ରେ କ୍ୱାଲାଲାମ୍ପୁରର ବାଇମସ୍ ଓଭାଲ ଷ୍ଟାଡିୟମ୍ରେ ଅନୁଷ୍ଠିତ ପ୍ରଥମ ସେମିଫାଇନାଲ୍ ମ୍ୟାଚ୍ରେ ଦକ୍ଷିଣ ଆଫ୍ରିକା ଅଷ୍ଟ୍ରେଲିଆକୁ 5 ୱିକେଟ୍ରେ ପରାସ୍ତ କରିଛି। 106 ରନ୍ ବିଜୟରୁ ପିଛା କରି ଦକ୍ଷିଣ ଆଫ୍ରିକା 18.1 ବଲ୍ରେ ସହଜସାଧ୍ୟ ବିଜୟ ଲାଭ କରିଛି। ଦକ୍ଷିଣ ଆଫ୍ରିକା ତରଫରୁ ଜେମା ବୋଥା ସର୍ବାଧିକ ରନ୍ ସଂଗ୍ରହ କରିଥିଲେ। ଆଜି ଅପରାହ୍ନରେ କ୍ୱାଲାଲାମ୍ପୁରର ବାୟମସ୍ ଓଭାଲ ଷ୍ଟାଡିୟମ୍ରେ ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଦ୍ୱିତୀୟ ସେମିଫାଇନାଲ୍ ମ୍ୟାଚ୍ ଖେଳାଯିବ। ନିକି ପ୍ରସାଦ ଭାରତୀୟ ଦଳର ନେତୃତ୍ୱ ନେଉଛନ୍ତି। ସମ୍ବାଦ ଶେଷ ହେବା ପୂର୍ବରୁ ମୁଖ୍ୟ ସମ୍ବାଦ ପୁଣି ଥରେ। ବଜେଟ୍ ଅଧିବେଶନର ପ୍ରଥମ ଦିନରେ ସଂସଦର ମିଳିତ ସଭାକୁ ସମ୍ବୋଧିତ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ବିଶ୍ୱରେ ଅସ୍ଥିରତା ମଧ୍ୟରେ ଭାରତ ଅର୍ଥନୈତିକ, ସାମାଜିକ ଓ ରାଜନୈତିକ ସ୍ଥିରତାର ମାଇଲଖୁଣ୍ଟ ସାବ୍ୟସ୍ତ ହୋଇଛି କହିଲେ ରାଷ୍ଟ୍ରପତି। ରାଷ୍ଟ୍ରପତି କହିଛନ୍ତି କେନ୍ଦ୍ର ସରକାରଙ୍କ ସଫଳତା ଭାରତର ବିକାଶ ଯାତ୍ରାର ଅମୃତକାଳକୁ ନୂତନ ଶକ୍ତି ପ୍ରଦାନ କରିଛି। ସଂସଦର ଉଭୟ ଗୃହରେ 2024-25 ଅର୍ଥନୈତିକ ସର୍ଭେ ରିପୋର୍ଟ ଉପସ୍ଥାପିତ। ଆଜି ଦିନକ ପାଇଁ ଉଭୟ ଗୃହ ମୁଲତବୀ ଏବଂ ହକି ଇଣ୍ଡିଆ ଲିଗ୍ରେ ରାଉରକେଲା ବିର୍ସାମୁଣ୍ଡା ଆନ୍ତର୍ଜାତିକ ହକି ଷ୍ଟାଡିୟମ୍ରେ ଆଜି ଅନୁଷ୍ଠିତ ହେବ 2ଟି ସେମିଫାଇନାଲ୍ ମ୍ୟାଚ୍। ସମ୍ବାଦ ପ୍ରସାରଣ ଏତିକିରେ ଶେଷ ହେଲା। ଅଧିକ ସମ୍ବାଦ ପାଇଁ ଆପଣମାନେ newsonair.gov.in ୱେବ୍ସାଇଟ୍ ଏବଂ newsonair ଆପ୍ରେ ଲଗ୍ଇନ୍ କରିପାରିବେ।